ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କୃଷି ଶିକ୍ଷା ସଦନ ଓୟୁଏଟିଠାରେ ସକାଳବେଳା 27 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। 25,380 କୋଟି ଟଙ୍କା ଖର୍ଚ୍ଚାଥି ହେବାର୍କେ ଥିବାର ପ୍ରକଳ୍ପମାନଙ୍କେ ପାଖାପାଖି 52,000 ନୂଆ ନିଯୁକ୍ତି ସୁଯୋଗ ମିଳିବା। ରାଜ୍ୟ ଶିଳ୍ପ ବିଭାଗ ତରଫ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଭିଲ ଉପସ୍ଥିତ ରହିବେ। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟରେ ନୂଆ ସରକାର ଗଢ଼ା ହେଲା ଉତ୍ତରୁ 58 ପ୍ରକଳ୍ପ ଜରିଏ 1,11,899 ନିଯୁକ୍ତି ସୁଯୋଗ ମିଳିସାରିଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 3 ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ 7 ବିଭାଗ ନୂଆକରି ବଛା ହୋଇଥିବାର 1,686 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର 34, ଅର୍ଥ ବିଭାଗର 64, ଜଳସମ୍ପଦ ବିଭାଗର 413, ଆଇନ ଥି 37, ମତ୍ସ୍ୟ ଆଉ ପ୍ରାଣୀସମ୍ପଦ ବିଭାଗ ଥି 962, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ ଥି 136 ଜଣଙ୍କୁ ନିଯୁକ୍ତିପତ୍ର ଦିଆଯିବା। ଦେଶ ଆଉ ରାଇଜେ ମହିଳା ଆଉ ଟୁକେଲ ଛୁଆଙ୍କର ସ୍ୱାସ୍ଥ୍ୟକେ ନଜରଥି ରଖିକରି କେନ୍ଦ୍ର ସରକାର ସାରା ଦେଶେ ଗୋଟେ ଖାସ କାର୍ଯ୍ୟକ୍ରମ କରବାର୍କେ ଯାଉଛନ୍। ଆଇବା 17 ହେବାର୍କେ ଥିବାର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧର୍ ଜିଲ୍ଲାନୁ ଶୁଭାରମ୍ଭ କରିବେ। ଏହି ଅଭିଯାନ 2 ତକ ଚାଲ୍ବା। ସେନ୍ତା ରାଜ୍ୟ ସବୁ ବୟସର ମହିଳା ଆଉ ଟୁକେଲମାନଙ୍କର ଲାଗି ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିସାର, ସୁସ୍ଥତା ସେବା ଉପରେ ଯହ ଧ୍ୟାନ ଦିଆଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଇଥର ଲାଗି ଆଇବା 17 ଦିନ ଭୁବନେଶ୍ୱର ୟୁନିଟ୍ 3 ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଖାସ୍ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ସହିତ ଅଲଗା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ 1 ପେଡ଼ ମା କେ ନାମ ଅଭିଯାନଟି ରାଜ୍ୟର ସବୁ ବିଦ୍ୟାଳୟମାନଙ୍କେ ଆଇବା 17 ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା। ଇ ଦିନ ସବୁ ସ୍କୁଲ ସକାଳର 7 ମଧ୍ୟାହ୍ନର 1:30 ତକ ଚାଲ୍ବା। ଇ ବାବଦେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସବୁ ଶିକ୍ଷା ଅଧିକାରୀମାନଙ୍କୁ ଜନେଇ ଦିଆଯାଇଛି। ଇ ଅବସରରେ ରାଜ୍ୟର 2,00,000 ଶିକ୍ଷକମାନଙ୍କର ନେତୃତ୍ୱ ଥି ପାଖାପାଖି 40,000 ବିଦ୍ୟାଳୟର 15,00,000 ଛାତ୍ରଛାତ୍ରୀ ଗଜ ଯୋଗାବେ। ଇତାର ଛଡ଼ା ଛାତ୍ରଛାତ୍ରୀମାନଙ୍କର ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇକରି ପୁରସ୍କାର ଭିଲ୍ ଦିଆଯିବା। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୁକୁ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ହେଉଛି ଦୂରଦର୍ଶନର ପ୍ରତିଷ୍ଠା ଦିବସ। 1959 ଆଜିର ଦିନେ ଦୂରଦର୍ଶନ ପହିଲା ଥର ଲାଗି ତାର ପ୍ରସାରଣ ମୂଲ କରିଥିଲା। ହେଲେ 66 ତଲେ ସେଟା ଖାଲି ଦିଲ୍ଲୀ ଭିତରେ ସୀମିତ ଥିବାର ବେଳେ ଆଜି ଦୂରଦର୍ଶନ ପ୍ରସାରଣ ଜାତୀୟ ଆଉ ଆନ୍ତର୍ଜାତୀୟ ସ୍ତରକେ ପହଞ୍ଚିଛେ। ଏହି ଅବସରରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ତରଫରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପରମ୍ପରାନୁ ଆଧୁନିକତା ତକ୍ ଯାତ୍ରା ବିଷୟବସ୍ତୁକୁ ନେଇକରି କାର୍ଯ୍ୟକ୍ରମ କରାଯିବା। ଏଥି ଦେଶ ଆଉ ରାଜ୍ୟ ନାଁ କରା କଳାକାରମାନେ ନିଜର କଳାର ପ୍ରଦର୍ଶନ କରିବେ ବୋଲି ଦୂରଦର୍ଶନ ମହାନିର୍ଦ୍ଦେଶକ କହିଛନ୍। ଜିଏସ୍ଟି ପରିଷଦ ବୈଠକଟି ଭିନ୍ ଭିନ୍ ଦରବ ଆଉ 36 ଅତି ଜରୁରୀ ଉଷକଷା ଉପରେ ଟିକସ ଛାଡ଼ କରାଯାଇଛି। ଏଥିଲାଗି ଭିନ୍ ଭିନ୍ ଉଷ, ଗଜ, ବ୍ୟାଣ୍ଡେଜ, ରୋଗ ଚିହ୍ନାର କିଟ୍, ଗ୍ଲୁକୋମିଟର, ଥର୍ମୋମିଟର ବାଗିର ଚିକିତ୍ସା ଉପକରଣ ଉପରେ ଲାଗୁଥିବାର ଟିକସ 12.5% କମିଛି। ଜିଏସ୍ଟି ସଂସ୍କାର ବାବଦେ ସମ୍ବଲପୁର ବ୍ୟବସାୟୀ ପରାଗ ଅଗ୍ରୱାଲ କହିଛନ୍।
ଏଟା ପ୍ରଥମ ଥର ପାଇଁ ଭାରତ ସରକାର ଗୋଟେ ପଦକ୍ଷେପ ନେଇଛେ ଆର୍ ବହୁତ ଆମେ ପ୍ରଶଂସା କରୁଛୁ। ଜନସାଧାରଣଙ୍କର ଲାଗି ପଦକ୍ଷେପ ନେଲେ ଏଠି ସିଧା ସଳଖ ସବୁ ଜନତାକୁ ଫାଇଦା ହବା, ଉପଭୋକ୍ତା ମାନଙ୍କୁ ଫାଇଦା ହବା, ବ୍ୟବସାୟୀରେ ଏଇଟା ଗୋଟେ ବଡ ପଦକ୍ଷେପ ନିଆଯାଇଛେ। ଗୋଟେ ଜିନିଷରେ ଆମକୁ 20-30% ବେନିଫିଟ ବି ହଉଛେ। ଆଉ ଏ ବିଚାରଧାରା ଜନସାଧାରଣଙ୍କ ଲାଗି ବିଚାର କଲେ ତାଙ୍କର ଲାଗି ମୁଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛେ।
ଦେବଗଡ଼ ଜିଲ୍ଲା ତିଲେଇବଣି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପାରପୋଷି ପଞ୍ଚାୟତ ହାଇସ୍କୁଲଠାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି 5-ଦିନିଆ ବ୍ଲକସ୍ତରୀୟ ନିଷ୍ଠା ତାଲିମ ଶିବିର ହୋଇଯାଇଛି। ଶିବିରଥି ନିଷ୍ଠା, ସମତା ଆଉ ଅନ୍ତର୍ନିବେଶୀ ଶିକ୍ଷା ବାବଦେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ୱରୀ ଦେବୀଙ୍କର ଖଣ୍ଡାବସା ପରବ ହୋଇଯାଇଛି। ଗଲାକାଏଲ ଉପରବେଲା ବୀରବାଦ୍ୟ, ଘୁମରା ଆଉ ଘଣ୍ଟ ଶଙ୍ଖ ସାଙ୍ଗେ ମା'ଙ୍କର ପାଟ ଖଣ୍ଡାକେ ମାର୍ଜନା ଉତ୍ତରୁ ଗୋଟେ ପଟୁଆର୍ଥୀ ମନ୍ଦିରକେ ନିଆଯାଇଥିଲା। ଇତାର ଉତ୍ତରୁ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମନ୍ଦିରକେ ଆସିକରି 16 କଲସ ସ୍ଥାପନା କରିକରି ପାଟଖଣ୍ଡାମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଇଠି ହଜାର ହଜାର ଭକତ ସାମିଲ ହୋଇଥିଲେ। ପଶ୍ଚିମ କେନ୍ଦ୍ରୀୟ ଆଉ ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣିର ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଖରେ ଇଲାକାନ ହୋଇଥିବାର ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ରାଜ୍ୟର ସବୁ ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। এসিনির আঞ্চলিক খবর এন শেষ হল আর বেলার আঞ্চলিক খবর শুনিপারে রাতে 7:02 জুহার।